आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସରକାରଙ୍କ ଦୀର୍ଘସ୍ଥାୟୀ ପୁଞ୍ଜିନିବେଶ ଏବଂ ନୀତି ନିର୍ଦ୍ଧାରଣ ଯୋଗୁଁ ଦେଶର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି ହାର 7.4% ଅଭିବୃଦ୍ଧି ଆକଳନ। ଦେଶରେ ଆସନ୍ତା ଏପ୍ରିଲ୍ ମାସରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ବିଶ୍ୱରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବା ଲାଗି ମିଳିତ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଲେ ଭାରତ ଓ ଫ୍ରାନ୍ସ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ରୂପାନ୍ତରଣ ଯାତ୍ରା ନିରନ୍ତର ଭାବେ ଆଗେଇ ଚାଲିଛି। ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ହାର 7.4% ଆକଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାରଙ୍କ ଦୀର୍ଘସ୍ଥାୟୀ ପୁଞ୍ଜିନିବେଶ ଏବଂ ଚାହିଦା ମୁତାବକ ନୀତି ନିର୍ଦ୍ଧାରଣ ଦ୍ୱାରା ଏହି ଅଭିବୃଦ୍ଧି ହାସଲ ଆକଳନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଭିଭିଭୂମି ବିକାଶ, ନିର୍ମାଣ କ୍ଷେତ୍ର ତ୍ୱରାନ୍ୱିତ, ବ୍ୟବସାୟ କାର୍ଯ୍ୟ ସହଜ ସୁଲଭ, ସାମଗ୍ରୀର ଡିଜିଟାଲ୍ ବ୍ୟବହାରୀକରଣ ଯୋଗୁଁ ଭାରତ ସମୃଦ୍ଧ ହୋଇପାରିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସେବା କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ଯୋଗୁଁ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିଛି। ସେହିପରି ଆର୍ଥିକ ସେବା, ଜମିଜମା କାରବାର, ବୃତ୍ତିଗତ ସେବା, ସାଧାରଣ ପ୍ରଶାସନ କ୍ଷେତ୍ରରେ ଅଭିବୃଦ୍ଧି 9.9% ଆକଳନ କରାଯାଇଛି। 2025-26 ଆର୍ଥିକ ବର୍ଷରେ ବାସ୍ତବ ମୋଟ ଘରୋଇ ଉତ୍ପାଦ ଜିଡିପି 7.4% ଅଭିବୃଦ୍ଧି ହାସଲ କରିବା ନେଇ ଆକଳନ କରାଯାଇଛି। ଗତ ଆର୍ଥିକ ବର୍ଷରେ ଏହି ହାର 6.5% ଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି 201,00,000 କୋଟି ସ୍ତରରେ ପହଞ୍ଚିବାର ଆକଳନ କରାଯାଇଥିବା ବେଳେ 2024-25 ଆର୍ଥିକ ବର୍ଷରେ ଏହି ଆକଳନ 187,00,000 କୋଟି ଉର୍ଦ୍ଧ୍ୱ ରହିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ 2027 ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ୍ 1 ତାରିଖରୁ ସେପ୍ଟେମ୍ବର 30 ତାରିଖ ମଧ୍ୟରେ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟକ୍ରମ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ଏହା ହେଉଛି ଦେଶର ପ୍ରଥମ ଡିଜିଟାଲ୍ ଭାବରେ ଜନଗଣନା କାର୍ଯ୍ୟକ୍ରମ। ଏଥିରେ ସମସ୍ତ ତଥ୍ୟ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ସଂଗ୍ରହ କରାଯିବ। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଭର୍ସନ୍ରେ ଏହା ଉପଲବ୍ଧ ହେବ। ଜନଗଣନାକାରୀ, ସୁପରଭାଇଜର, ମାଷ୍ଟର ଟ୍ରେନର, ଚାର୍ଜ ଅଫିସର୍ସ, ପ୍ରିନ୍ସିପାଲ୍ କିମ୍ବା ଜିଲ୍ଲା ଜନଗଣନା ଅଧିକାରୀ ପ୍ରମୁଖ 30,00,000 କର୍ମଚାରୀ ଏହି ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ। ସେମାନେ ଜନଗଣନା ପ୍ରକ୍ରିୟାର ତଥ୍ୟ ଅନୁଧ୍ୟାନ ଏବଂ କାର୍ଯ୍ୟ ତଦାରଖ କରିବେ। ଜନଗଣନା କାର୍ଯ୍ୟ 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ 2027 ଫେବୃଆରୀରେ ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜନଗଣନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗତମାସ 12 ତାରିଖରେ 2027 ଜନଗଣନା କାର୍ଯ୍ୟକ୍ରମ ପାଇଁ 11,718,24,00,000 ମଞ୍ଜୁର କରାଯାଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ଦୁଇଦିନିଆ ବ୍ରସେଲ୍ସ ଗସ୍ତରେ ଯିବେ। ଏ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି ନୂଆଦିଲ୍ଲୀ ଏବଂ ବ୍ରସେଲ୍ସ ମଧ୍ୟରେ ଦୃଢ଼ କୂଟନୈତିକ ଏବଂ ରଣନୀତିକ ସମ୍ପର୍କକୁ ଶ୍ରୀ ଗୋଏଲଙ୍କ ଏହି ଗସ୍ତ ଗୁରୁତ୍ୱ ପ୍ରଦାନ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବା କ୍ଷେତ୍ରରେ ଶ୍ରୀ ଗୋଏଲଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବା ବିବେଚନା କରାଯାଉଛି। ଗସ୍ତ ଅବସରରେ ଶ୍ରୀ ଗୋଏଲ ୟୁରୋପୀୟ ସଂଘର ବାଣିଜ୍ୟ ଓ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସେଫ୍ କୋଭିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଜେପି ରାଷ୍ଟ୍ରାଧ୍ୟକ୍ଷ ଜେପି ନଡ୍ଡା ଆଜିଠାରୁ ପଶ୍ଚିମବଙ୍ଗକୁ ଦୁଇଦିନିଆ ଗସ୍ତରେ ଯିବେ। 2026 ବିଧାନସଭା ନିର୍ବାଚନ ପ୍ରକ୍ରିୟାକୁ ଦଳପକ୍ଷ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତିର ଅଂଶସ୍ୱରୂପ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏହି ଗସ୍ତକାଳରେ ଶ୍ରୀ ନଡ୍ଡା ଦଳର ପଶ୍ଚିମବଙ୍ଗ ଶାଖା କୋର୍ କମିଟି ବୈଠକରେ ଜିଲ୍ଲାସ୍ତରୀୟ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିବେ। ସେ ମଧ୍ୟ ବିଜେପି ଡକ୍ଟର ସେଲ୍ର ସଦସ୍ୟମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ଆଜି ବିଭିନ୍ନ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେ ତୃଣମୂଳ ସ୍ତରରେ ବିଜେପି କର୍ମୀମାନଙ୍କ ସହ ଆଲୋଚନା କରି ଦଳର ସ୍ଥିତି ସମ୍ପର୍କରେ ଅବଗତ ହେବେ। ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ। ଶ୍ରୀ ନଡ୍ଡା ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ସହ ସରକାରୀ ବୈଠକରେ ଯୋଗଦେବେ। ପୂର୍ବରୁ ଡିସେମ୍ବର ମାସରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗକୁ ତିନିଦିନିଆ ଗସ୍ତରେ ଯାଇ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଫ୍ରାନ୍ସ ଭାରତର ପ୍ରାଚୀନ ରଣନୀତିକ ଭାଗିଦାରୀ ମଧ୍ୟରେ ଅନ୍ୟତମ। ଉଭୟ ବିଶ୍ୱ ସ୍ଥିରତା ଆଣିବା ଲାଗି ମିଳିତ ଭାବେ କାର୍ଯ୍ୟ କରିଥାନ୍ତି। ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିଓ ନୋଏଲ୍ ବାରଟ୍ଙ୍କ ସହ ପ୍ୟାରିସ୍ଠାରେ ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବଜାୟ ରଖିବା ଲାଗି ନିରନ୍ତର ଆଲୋଚନା ଗୁରୁତ୍ୱ ବହନ କରେ। ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ଲାଗି ରହିଥିବାରୁ ଦୁଇପକ୍ଷ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଉତ୍ତରାଖଣ୍ଡର ପୌଡ଼ିଠାରେ ଦୁଗାଡୁର୍ ଗୁମ୍ଖାଲ୍ ସେକ୍ସନ୍ ଜାତୀୟ ରାଜପଥ 534ର ଉନ୍ନୀତକରଣ ପାଇଁ 390 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଏହି ପ୍ରକଳ୍ପ ଅଧୀନରେ 18.1 କିଲୋମିଟର ସେକ୍ସନ୍ ରାଜପଥକୁ ବାଡ଼ଥାଇ ଦୁଇ ଲେନ୍ ବିଶିଷ୍ଟ କରାଯିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଶ୍ରୀ ଗଡ଼କରୀ କହିଛନ୍ତି ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଯୋଗାଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି। ଏହି ପ୍ରକ୍ରିୟା ଦ୍ୱାରା ଲ୍ୟାଣ୍ଡସ୍ ଡାଉନ୍ କ୍ୟାଣ୍ଟନମେଣ୍ଟ ଅଞ୍ଚଳକୁ ଯୋଗାଯୋଗ ସହଜ ହୋଇପାରିବ। ଚାରିଧାମ ତୀର୍ଥଯାତ୍ରା ଯିବା ପାଇଁ ଏହି ରାଜପଥ ପ୍ରକଳ୍ପ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ରାସ୍ତା ହେବା ସହ ପ୍ରତିରକ୍ଷା କାରବାର ପାଇଁ ମଧ୍ୟ ଉତ୍ତମ ହେବ। ଏହି ରାଜପଥ ମଧ୍ୟ ପ୍ରଶାସନିକ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଶୁଣିବା ମହାରାଷ୍ଟ୍ରର ସୋଲାପୁରସ୍ଥିତ ତାପଜ ବିଦ୍ୟୁତ୍ କେନ୍ଦ୍ର ସମ୍ପର୍କରେ। ମହାରାଷ୍ଟ୍ରର ସୋଲାପୁରସ୍ଥିତ ସୁପର ଥର୍ମାଲ୍ ପାୱାର ଷ୍ଟେସନ୍ ବା ତାପଜ ବିଦ୍ୟୁତ୍ କେନ୍ଦ୍ର ଆଞ୍ଚଳିକ ଶକ୍ତି ସୁରକ୍ଷା ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପ୍ରକଳ୍ପ। ଏହା ରାଜ୍ୟର ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସକ୍ଷମ ହୋଇପାରିଛି। ପ୍ରାୟ 11,406 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ବିକାଶ କରାଯାଇଥିଲା। ଏଥିରୁ 1,320 ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନର କ୍ଷମତା ରହିଛି। 2012 ମାର୍ଚ୍ଚରେ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା। 2015 ଡିସେମ୍ବର 30 ତାରିଖରେ ଅନୁଷ୍ଠିତ ପ୍ରଗତି ସମୀକ୍ଷା ସମୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାଥମିକ ସ୍ତରରେ ଥିଲା। ସମୟ ନିର୍ଦ୍ଧାରିତ ସହଯୋଗ ଏବଂ ଦୃଢ଼ ନେତୃତ୍ୱକ୍ରମେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ 2016 ଫେବୃୟାରୀ ସୁଦ୍ଧା ପୁନଃ ଥଇଥାନ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶକ୍ତି ସଚିବଙ୍କୁ 2017 ଜାନୁଆରୀ ସୁଦ୍ଧା ପ୍ରକଳ୍ପର ଉଭୟ ୟୁନିଟ୍ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା 115 କିଲୋମିଟର ଜଳ ପାଇପ୍ଲାଇନ୍ ଯୋଗେ ଉଜ୍ଜୟିନୀ ବନ୍ଧରୁ ଲୋକମାନଙ୍କୁ ନିରନ୍ତର ଜଳ ଯୋଗାଇ ଦିଆଯାଉଛି। ପ୍ରଗତି କାର୍ଯ୍ୟକ୍ରମରେ ଏହି ସୋଲାପୁର ସୁପର ଥର୍ମାଲ୍ ପାୱାର ଷ୍ଟେସନ୍ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି। ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଜନସାଧାରଣଙ୍କୁ ବିଶ୍ୱସନୀୟ ଭାବେ ଶକ୍ତି ଯୋଗାଣ, ଶକ୍ତି ସୁରକ୍ଷା ସୁଦୃଢ଼ ଏବଂ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ତାମିଲନାଡୁରେ ପଟାଲି ମକଲ କାଚି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଯୋଗ ଦେଇଛି। ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହି ଯୋଗଦାନ ଗୁରୁତ୍ୱ ବହନ କରୁଛି। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଇଡ଼ାପାଟି ପାଲାନିସ୍ୱାମୀ ଏନ୍ଡିଏରେ ପିଏମ୍କେର ମିଶ୍ରଣ ସମ୍ପର୍କରେ ଚେନ୍ନାଇଠାରେ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପିଏମ୍କେର ମୁଖ୍ୟ ଅମ୍ବୁମାନି ରାମଦୋସ ଉପସ୍ଥିତ ଥିଲେ। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ କହିଛନ୍ତି ସେମାନେ ଭାରତୀୟ ଜନତା ପାର୍ଟି ସହ ମଧ୍ୟ ପୂର୍ବରୁ ମେଣ୍ଟରେ ରହିଆସିଛନ୍ତି ଏବଂ ମେଣ୍ଟର ଅନ୍ୟାନ୍ୟ ଦଳ ସହିତ ମିଶ୍ରଣକୁ ଏହା ସୂଚିତ କରାଉଛି। ଅନ୍ୟପକ୍ଷରେ ପିଏମ୍କେ ଅଧ୍ୟକ୍ଷ ରାମଦୋସ କହିଛନ୍ତି ତାମିଲନାଡୁବାସୀ ଶାସକ ଡିଏମ୍କେ ପ୍ରତି ବିଦ୍ୱେଷ ମନୋଭାବ ରଖିଛନ୍ତି, ତେଣୁ ଏଆଇଏଡିଏମ୍କେ ନେତୃତ୍ୱବାଦୀ ମେଣ୍ଟ ଆଗାମୀ ଦିନରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବ। ଭାରତୀୟ ପାଣିପାଗ ବିଭାଗ ଶୀତର ଲହରୀ ବୃଦ୍ଧି ପାଇବା ନେଇ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ଆସାମ ଏବଂ ଅନ୍ୟ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛି। ସେହିଭଳି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଏବଂ ଦିଲ୍ଲୀରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ତାମିଲନାଡୁ, ପୁଡୁଚେରୀ, କେରଳ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ ଦୀର୍ଘସ୍ଥାୟୀ ପୁଞ୍ଜିନିବେଶ ଏବଂ ନୀତି ନିର୍ଦ୍ଧାରଣ ଯୋଗୁଁ ଦେଶର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି ହାର 7.4% ଅଭିବୃଦ୍ଧି ଆକଳନ। ଦେଶରେ ଆସନ୍ତା ଏପ୍ରିଲ ମାସରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ବିଶ୍ୱରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବା ଲାଗି ମିଳିତ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଲେ ଭାରତ ଓ ଫ୍ରାନ୍ସ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।